ହଉ ଶାନ୍ତି ଲତା ସେଠି ଆମ ପଚାଶ ନମ୍ବର ୱାର୍ଡ ଆଉ ଆମର ପାଣି ପ୍ରୋବ୍ଲେମ ହଉଛି, ଆମେ ଭାରି ଅସୁବିଧା ହଉଛୁ। ତାପରେ ଆମର ଡ୍ରେନ୍ ନାହିଁ, ତାପରେ ମଶା ଚିକେନ୍ ଆକୁ ମାପରୁ ଉଇଲେ ମଶା ବସି ହଉନି, ଘେରି ହଉନି, ଗାଡି ଗୋଟେ ବୁଲି ପାରୁନି। ଆମ ଯୋଉ ଲାଟିନ୍ ସଫା ହେବାକୁ ଗାଡି ବି ଯାଇପାରୁନି ସାଡ଼କୁ, ଆଉ ଗଛ ଏଠି ତିନିଟା ଅଛି କଟା ହେଇପାରୁନି। ଆଉ ତାପରେ ଆମେ ବହୁତ ଅସୁବିଧା ଭୋଗ କରୁଛୁ, ଆଉ କଣ କରିବୁ।